ମୋ ନାଁ ମାଳତୀ ସେଠୀ, ମୁଁ 21 ନମ୍ବର ୱାର୍ଡରୁ ନୀଳାମ୍ବାରୀ ନଗରରୁ କହୁଛି। ଆମ ଏରିଆରେ ପାଣି ପାଇପର ଅସୁବିଧା ଯୋଗୁଁରୁ ଆମେ ପାଣି ପାଇଁ ବହୁତ ହଇରାଣ ହଉଥିଲୁ, ଆଉ ଜନହିତ ବାଣୀ ଦ୍ୱାରା ଆମେ ଆମର ମତ ରଖିଥିଲୁ। ଆମେ ଆମର ଅଭିଯୋଗକୁ ଆମେ ଦାଖଲ କରିଥିଲୁ। ତାପରେ ଜନହିତ ବାଣୀ ଆମ କଥା ଶୁଣି ସିଫାର ଟିମ୍ ଆସି ଆମକୁ ସାହାଯ୍ୟ କରିଥିଲେ। ଆମ ଏରିଆରେ ଏବେ ଠିକ ଟାଇମରେ ପାଣି ଯିବା ଆସିବା କରୁଛି। ଆମେ ବହୁତ ଖୁସି ଅଛୁ। ଧନ୍ୟବାଦ।